ଗଣନା ପୁସ୍ତକ ଚଉତିରିଶ ପର୍ବ ଏଥିଉତ୍ତାରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣଙ୍କୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ଯେଉଁ କିଣାନ ଦେଶ ତହିଁର ଚତୁଃସୀମାନୁସାରେ ତୁମ୍ଭମାନଙ୍କ ଅଧିକାରରେ ପଡ଼ିବ। ତୁମ୍ଭେମାନେ ସେହି କିଣାନ ଦେଶରେ ଉପସ୍ଥିତ ହେଲେ ତୁମ୍ଭମାନଙ୍କ ଦକ୍ଷିଣ ଅଞ୍ଚଳ ଇଦୋମ ନିକଟସ୍ଥିତ ସିନ୍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରବିମ ଘାଟ ଦେଇ ସିନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ ବର୍ଣ୍ଣେଅର ଦକ୍ଷିଣ ଦେଇ ହତ୍ସର ଅଦରକୁ ଆସି ଅସ୍ମନ ପର୍ଯ୍ୟନ୍ତ ଯିବ। ଏ ଉତ୍ତାରେ ସେହି ସୀମା ଅସ୍ମନରୁ ମିସରର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ। ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ, ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ। ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି, ତୁମ୍ଭେମାନେ ଆପଣମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ। ହୋର ପର୍ବତଠାରୁ ତୁମ୍ଭେମାନେ ହମାତର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ। ପୁଣି ସେଠାରୁ ସେହି ସୀମା ସଦାଦ ନିକଟରେ ଶେଷ ହେବ। ପୁଣି ସେହି ସୀମା ସିଫ୍ରଣ ପର୍ଯ୍ୟନ୍ତ ଯିବ ଓ ହତ୍ସର ଐନନରେ ତହିଁର ଶେଷ ହେବ, ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। ଆଉ ତୁମ୍ଭେମାନେ ଆପଣମାନଙ୍କ ପୂର୍ବ ସୀମା ହତ୍ସର ଐନନଠାରୁ ସଫାମ ପର୍ଯ୍ୟନ୍ତ ଚିହ୍ନିତ କରିବ। ତହୁ ସେହି ସୀମା ସଫାମଠାରୁ ଐନର ପୂର୍ବ ଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ। ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନେରତ ହ୍ରଦର ପୂର୍ବ ପାର୍ଶ୍ୱ ଦେଇଯିବ। ପୁଣି ସେହି ସୀମା ଜର୍ଦ୍ଦନ ଦେଇଯିବ ଓ ଲବଣ ସମୁଦ୍ର ନିକଟରେ ତହିଁର ଶେଷ ହେବ। ଏହି ଚତୁଃସୀମାନୁସାରେ ତୁମ୍ଭମାନଙ୍କର ଦେଶ ହେବ। ପୁନଶ୍ଚ ମୂଷା ଇସ୍ରାଏଲ ସନ୍ତାନଗଣଙ୍କୁ ଆଜ୍ଞା ଦେଇ କହିଲେ, ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମ୍ଭେମାନେ ଯାହା ଗୁଲିବାଣ୍ଟ ଦ୍ୱାରା ଅଧିକାର କରିବ ସେହି ଦେଶ ଏହି। କାରଣ ରୁବେନ ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ, ଓ ଗାଦ ସନ୍ତାନଗଣଙ୍କର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ, ଓ ମନସ୍ସିର ଅର୍ଦ୍ଧବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି। ଏହି ଦୁଇ ବଂଶ ଓ ଅର୍ଦ୍ଧବଂଶ ଜିରିହୋ ନିକଟସ୍ଥ ଜର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି। ଏଥିଉତ୍ତାରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ ସେମାନଙ୍କର ନାମ ଏହି, ଇଲିଆସର ଯାଜକ ଓ ନୁନର ପୁତ୍ର ଜିହୋସିଅ। ପୁଣି ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ। ପୁଣି ସେହି ଲୋକମାନଙ୍କର ନାମ ଏହି, ଜିହୁଦା ବଂଶୀୟ ଜିଫୁନିର ପୁତ୍ର କାଲେବ, ଓ ସିମିଓନର ସନ୍ତାନମାନଙ୍କ ବଂଶୀୟ ଅମିହୁଦର ପୁତ୍ର ସେମୁଏଲ, ବିନ୍ୟାମିନ ବଂଶୀୟ କିସଲୋନର ପୁତ୍ର ଇଲିଦଦ, ଆଉ ଦାନ ସନ୍ତାନଗଣର ବଂଶୀୟ ଜଣେ ଅଧିପତି ଜଗ୍ଲିର ପୁତ୍ର ବୁକି। ଯୋସେଫ ସନ୍ତାନଗଣ ମଧ୍ୟରୁ ମନସେ ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି ଏଫଦର ପୁତ୍ର ହନିଏଲ। ପୁଣି ଇଫ୍ରାଇମ ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି ସିପ୍ତନର ପୁତ୍ର କମୁଏଲ, ଆଉ ସବୁଲୁନ ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି କର୍ଣ୍ଣକର ପୁତ୍ର ଇଲିସାଫନ, ଓ ଇସାଖର ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି ଅସନର ପୁତ୍ର ପଲ୍ଟିଏଲ, ଓ ଆସେର ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି ସଲମିର ପୁତ୍ର ଅହିୟୁଦ, ନପ୍ତାଲି ସନ୍ତାନଗଣଙ୍କର ବଂଶୀୟ ଜଣେ ଅଧିପତି ଅମିହୁଦର ପୁତ୍ର ପଦହେଲ। କିଣାନ ଦେଶରେ ଇସ୍ରାଏଲ ସନ୍ତାନଗଣଙ୍କ ନିମନ୍ତେ ଅଧିକାର ବିଭାଗ କରି ଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ।